ଯେତେବେଳେ ପ୍ରକୃତିରେ ବସନ୍ତର ରାଜୁତି, ସେତେବେଳେ ଶରତ ଅସ୍ତାଚଳରେ ରହିବା ସ୍ୱାଭାବିକ। ତେବେ ଶରତର ସେ ନିର୍ମଳ ଶୋଭା ଓ ବିମଳ ଆଭାର ସ୍ପର୍ଶ ପାଇଥିବା ପ୍ରତିଟି ମଣିଷ ପାଇଁ ଶରତ ଏକ ଅପସରା ଅନୁଭବ, ଏକ ଅଭୁଲା ସ୍ମୃତି। ଆଜିର ବ୍ୟସ୍ତବହୁଳ ଜୀବନ ଓ ମାପଚୁପା ସମ୍ପର୍କ ଭିତରେ ଯେତେବେଳେ ହସର କ୍ଷୀଣରେଖା ମୁଖମଣ୍ଡଳରୁ ନିରୁଦ୍ଧିଷ୍ଟ, ସେତେବେଳେ ସେ ଉତୁରି ଆସନ୍ତି ହସର ଫୁହାରା ହୋଇ। ଜୀବନ୍ତ ଅଭିନୟ ଓ ନିଖୁଣ ଉପସ୍ଥାପନାରେ ହସ ବାଣ୍ଟୁଥିବା ସେହି ନିଆରା ଅଭିନେତା ହସ ଓ ଖୁସିର ଭିନ୍ନ ଏକ ଋତୁ ଶରତ ଆଜି ଦୁଃଖ ଦେଇ ଏହି ଦୁନିଆରୁ ଚାଲିଗଲେ ଆର ପାରିକୁ। ଅସ୍ତମିତ ଶରତଙ୍କୁ ଝୁରୁଛନ୍ତି ସଭି ସବୁଦିନ ପାଇଁ। ତେବେ ଦର୍ଶକ ବନ୍ଧୁ, ଆମ ଅଲିଉଡ୍ ପରିବାର ତରଫରୁ ଶରତଙ୍କୁ ଏହି ଶ୍ରଦ୍ଧାଞ୍ଜଳି। ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ହାସ୍ୟଭିନେତା ଶରତ ମହାନ୍ତି ଆଉ ଇହ ଜଗତରେ ନାହାନ୍ତି। 2018 ମସିହା ମାର୍ଚ୍ଚ ମାସ 3 ତାରିଖ ଶନିବାର ବିଳମ୍ବିତ ରାତ୍ରିରେ ବାଲେଶ୍ୱର ଜିଲ୍ଲା ସୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ 88 ବର୍ଷରେ ତାଙ୍କର ପରଲୋକ ଘଟିଛି। ଗତ କିଛିଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଶନିବାର ସନ୍ଧ୍ୟାରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ରାତ୍ରି ପ୍ରାୟ ଗୋଟାଏ ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବାଲେଶ୍ୱର ଜିଲ୍ଲା ସୋର ମ୍ୟୁନିସିପାଲିଟି କ୍ଷୀଣକୁଣୀ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟ ଜୀବନରୁ ସେ କଳା ପ୍ରତି ଆକୃଷ୍ଟ ହୋଇ ମଞ୍ଚରେ ହାସ୍ୟାଭିନୟ ଆରମ୍ଭ କରିଥିଲେ। ପରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଥିଲେ। 1962ରେ ମୁକ୍ତିଲାଭ କରିଥିବା ସଫଳ ଚଳଚ୍ଚିତ୍ର ଲକ୍ଷ୍ମୀରେ ସେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ। ଏହି ଚିତ୍ରରେ ଶରତ ବିଶିଷ୍ଟ ଅଭିନେତା କୃଷ୍ଣଚନ୍ଦ୍ର ପାଣ୍ଡେଙ୍କ କାଲା ପୁଅ ଭୂମିକାରେ ଅଭିନୟ କରିଥିଲେ। ଏହି ଚିତ୍ରରେ ତାଙ୍କ ସଳାପ ବାଲୋ କାଳିଆ ହାତରେ ବାଳ କହିଲା ବା ଘରେ ନାହିଁ ବେଶ ଶୁଣିଥିଲା ଦର୍ଶକଙ୍କୁ। ପରେ ସେ ଅମଡ଼ା ବାଟ ସ୍ତ୍ରୀ କା ଭୁଲି ହୁଏ ନା ସକଳ ତୀର୍ଥ ତୋଚରଣୀ ଘର ସଂସାର ପୂଜାଫୁଲ ପ୍ରଭୃତି 25ରୁ ଉର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରରେ ହାସ୍ୟଭିନେତା ଭାବେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନରେ ଛାପ ଛାଡ଼ି ଯାଇଛନ୍ତି। ଅମଳ ବାଟ ଚିତ୍ରର ଏ ତ କଳି କାଳ ରୀତି ବିପରୀତ ଭାଇରେ ଗୀତ ତାଙ୍କୁ ବେଶ୍ ଲୋକପ୍ରିୟ କରାଇଥିଲା। ସେ କିଛି ବର୍ଷ ଜନତା ଥିଏଟରରେ ଅଭିନୟ କରିଥିଲେ। ଅଭିନେତ୍ରୀ ଅନ୍ନପୂର୍ଣ୍ଣାଙ୍କୁ ବିବାହ ମଧ୍ୟ କରିଥିଲେ। 80 ଦଶକରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବେଶ୍ ସକ୍ରିୟ ଥିଲେ। କଳାଧଳା ଚଳଚ୍ଚିତ୍ରରୁ ଜୀବନ ଆରମ୍ଭ କରି ରଙ୍ଗୀନ ଚିତ୍ର ଦୁନିଆରେ ବେଶ୍ ସକ୍ରିୟ ହୋଇ ଦର୍ଶକଙ୍କୁ ଆନନ୍ଦ ଭରି ଦେଉଥିଲେ। ତାଙ୍କର ଶେଷ ଜୀବନ ଦୁଃଖରେ କଟିଥିଲା। ଏକମାତ୍ର ଝିଅ ତମାଶା ତାର ବିବାହ ପରେ ସ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କ ସହିତ ଜନ୍ମମାଟି କ୍ଷୀରଖଣିରେ ରହି ଆସୁଥିଲେ। କଳାକାର ଭତ୍ତା ଛଡ଼ା ତାଙ୍କର ରୋଜଗାର କିଛି ନଥିଲା। ଶେଷ ଜୀବନ ସଂଘର୍ଷରେ ବିତାଇଥିଲେ। ତାଙ୍କ ମର ଶରୀର ନିକଟରେ ସ୍ତ୍ରୀ ଅନ୍ନପୂର୍ଣ୍ଣା, ଝିଅ ତମାଶା, ନାତି ସମୀର ଉପସ୍ଥିତ ଥିଲେ। ମର ଶରୀରକୁ କ୍ଷୀଣକୁଣୀ ଗ୍ରାମରେ ଶୋଭାଯାତ୍ରାରେ ପରିକ୍ରମା କରାଯାଇଥିଲା। ପରିଶେଷରେ ଏତିକି କୁହାଯାଇପାରେ, ଶରତ ମହାନ୍ତି ଥିଲେ ଜଣେ ସୁଯୋଗ୍ୟ ସନ୍ତାନ, କଳା ଜଗତର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ହାସ୍ୟ ଅଭିନେତା। ବଲିଉଡ୍ ପରିବାର ତରଫରୁ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା, ଶରତ ମହାନ୍ତିଙ୍କ ଆତ୍ମାର ସଦ୍ଗତି ହେଉ।